26-3 ଯୀଶୁଙ୍କର ସେହି ଶିଷ୍ୟମାନେ ଇସ୍ରାଏଲର ଜିରୁସାଲମରେ ଥିଲେ। ସେତେବେଳେ ପୃଥିବୀର ବିଭିନ୍ନ ପ୍ରାନ୍ତର ଲୋକମାନେ ସେଠାରେ ଥିଲେ। ଯୀଶୁଙ୍କ ଶିଷ୍ୟମାନେ ଆତ୍ମାଙ୍କ ଶକ୍ତି ପାଇ ସେହି ଲୋକମାନଙ୍କ ଭାଷାରେ କଥା କହିଲେ। ସେମାନେ ଯୀଶୁଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ବିଷୟରେ ସେ ଲୋକମାନଙ୍କୁ କହିଲେ। ପିତର ଉଠି କହିଲେ, ଆପଣମାନେ ଯାହା ଦେଖୁଛନ୍ତି ଓ ଶୁଣିଛନ୍ତି ତାହା ପବିତ୍ର ଆତ୍ମାଙ୍କ ଦାନ। ଆପଣମାନେ ସମସ୍ତେ ପାପର ମନ ପରିବର୍ତ୍ତନ କରି ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନିଅନ୍ତୁ। ତହିଁରେ ଆପଣଙ୍କ ପାପ କ୍ଷମା ହେବ, ପୁଣି ପବିତ୍ର ଆତ୍ମାଙ୍କ ଦାନ ଆପଣ ପାଇବେ। ଅନେକ ଲୋକ ପିତରଙ୍କୁ ବିଶ୍ୱାସ କଲେ, ତେଣୁ ସେମାନେ ପାପ କ୍ଷମାର ଚିହ୍ନ ସ୍ୱରୂପ ଜଳରେ ଡୁବନ ନେଲେ। ତହିଁରେ ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହୋଇ ଯୀଶୁଙ୍କର ଅନୁଗମନ କଲେ।